ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ମୋ ସୁଖ ସଙ୍ଗୀତ ମୋ ହୃଦୟର ଗୀତ, ଯୀଶୁ ମୋ ସୁଖ ସଙ୍ଗୀତ ମୋ ହୃଦୟର ଗୀତ,
ଯୀଶୁ ମୋ ମୁକତି ପାଥରେ ମୋ ସତ୍ୟ ଶାଶ୍ୱତ,
ମୋ ଆଶା ସିନ୍ଧୁକ ପ୍ରୀତିର ମହକ,
ମୋ ପରମ ଗୀତ
ପରାଣମିତ, ଯୀଶୁ ମୋ ପରାଣମିତ,
ପରାଣମିତ ଯୀଶୁ ମୋ ପରାଣମିତ,
ଯୀଶୁ ମୋ ସୁଖ ସଙ୍ଗୀତ ମୋ ହୃଦୟର ଗୀତ,
ଯୀଶୁ ମୋ ମୁକତି ପାଥରେ ମୋ ସତ୍ୟ ଶାଶ୍ୱତ।
ପ୍ରଭୁଙ୍କ ସହିତ ପ୍ରେମ ଉପହାର, ମୋର ପିତାଙ୍କୁ ସବୁ କିଛି ମୁଁ କରିବି ପ୍ରଶଂସା ଗାନ,
ପ୍ରତି ଦିନ ପ୍ରଭୁଙ୍କ ସହିତ ପ୍ରେମ ଉପହାର, ମୋର ପିତାଙ୍କୁ ସବୁ କିଛି ମୁଁ କରିବି ପ୍ରଶଂସା ଗାନ,
ସବୁଠୁ ଋତୁର ମହକ ହସର ଲୋକ,
ମୋ ପ୍ରତିପାଳକ ଆତ୍ମାର ରକ୍ଷକ,
ମୋ ପ୍ରତିପାଳକ ଆତ୍ମାର ରକ୍ଷକ,
କ୍ଷଣ ଭୁଗୁର ସପନ ଖେଳି ଉଜ୍ଜଳ ବେଗ,
ପୌରାଣ ମିତ ଯୀଶୁ ମୋ ପୌରାଣ ମିତ, ସୁଖ ସଙ୍ଗୀତ ମୋ ହୃଦୟର ଗୀତ,
ଯୀଶୁ ମୋ ମୁକତି ପାଥରେ ମୋ ସତ୍ୟ ଶାଶ୍ୱତ। जाना बाटे चले मणीस सत को पछे पके अंधारे पुणी के बेसी खोजे निजो को हजे दे
अजाना बाटे चले मणीस सत को पछे पके अंधारे पुणी के बेसे खोजे निजो को हजे दे जीसुंक पाई मु त्रुषित चाहे अविरत
जीसुंक पाई मु त्रुषित चाहे अविरत
स्वर्ग आहार चिर सहचर
स्वर्ग आहार चिर सहचर
नीरव ओठु झरिब सदा विजय संगीत
परणमित जीशु मो परणमित
परणमित जीशु मो परणमित
जीशु मो सुख संगीत मो हृदय गीत
जीशु मो मुकति पाथारे सत्य शाश्वत
मो आस सिंधु का प्रीतिर मोहक
मो परम गीता
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাইব আমার এই ঠিকার যোগাযোগ করতু আমার ঠিকনা আডভেন্টিস্ট মিডিয়া সেন্টার এসডিএ মিশন কম্পাউন্ড সালিসবুরি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য
শান্তি স্থির রহন্তু ভাগ এক নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ କରୋନା ମହାମାରୀ ଯାହା ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଶାନ୍ତି ସ୍ଥିର ରୁହନ୍ତୁ ଭାଗ ଏକ। ବନ୍ଧୁ, ଏହା ଯୀଶୁଙ୍କ ଜୀବନରେ ଏକ ଘଟଣା ଥିଲା। ଗାଲିଲି ସମୁଦ୍ର କୂଳରେ ସେ ତାଙ୍କର ପ୍ରଥମ ଦୃଷ୍ଟାନ୍ତ କହିଥିଲେ। ପରିଚିତ ଦୃଷ୍ଟାନ୍ତ ଦ୍ୱାରା ପୁନର୍ବାର ଲୋକମାନଙ୍କୁ ତାଙ୍କ ରାଜ୍ୟର ପ୍ରକୃତି ଏବଂ ଏହା କିପରି ସ୍ଥାପିତ ହେବ ତାହା ବୁଝାଇଲେ। ସେ ନିଜ କାମକୁ ଗୁଣାକାରଙ୍କ ସହିତ ତୁଳନା କରିଥିଲେ। ସୋରିଷ ମଞ୍ଜି ବୃଦ୍ଧି ଏବଂ ଖମିର ପ୍ରଭାବରେ ତାଙ୍କ ରାଜ୍ୟର ବିକାଶ ବିଷୟରେ କହିଥିଲେ। ଧାର୍ମିକ ଓ ଦୁଷ୍ଟମାନଙ୍କ ମହାନ ଅନ୍ତିମ ପୃଥକ କଥା ସେ ଗହମ କଦଳୀ ଏବଂ ଶସ୍ୟ ଜାଲର ଦୃଷ୍ଟାନ୍ତରେ ଚିତ୍ରିତ କରିଥିଲେ। ସେ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକର ଅଧ୍ୟାତ୍ମିକ ମୂଲ୍ୟବାନତା, ଦୁଜାକିଆ ଧନ ଏବଂ ବହୁମୂଲ୍ୟ ମତି ଦ୍ୱାରା ଚିତ୍ରିତ ହୋଇଥିବା ବେଳେ ଗୃହର ଦୃଷ୍ଟାନ୍ତରେ ସେ ନିଜ ଶିଷ୍ୟମାନଙ୍କୁ ଶିଖାଇଲେ। ସେମାନେ କିପରି ତାଙ୍କ ପ୍ରତିନିଧି ଭାବରେ ପରିଶ୍ରମ କରିବେ ତାହା ବିଷୟରେ ସେ କହିଥିଲେ। ବନ୍ଧୁ, ଦିନସାରା ସେ ଶିକ୍ଷା ଓ ଆରୋଗ୍ୟ କରୁଥିଲେ। ସନ୍ଧ୍ୟା ବେଳକୁ ଲୋକମାନେ ତାହାଙ୍କ ଉପରେ ଚାପ ପକାଇଲେ। ଦିନକୁ ଦିନ ସେମାନଙ୍କ ସେବା କରିଥିଲେ। ଖାଦ୍ୟ କିମ୍ବା ବିଶ୍ରାମ ପାଇଁ ଉଚିତ ବିରାମ ଦେଇଥିଲେ। ଦୁର୍ଦ୍ଦାନ୍ତ ସମାଲୋଚନା ଏବଂ ଭୁଲ ଉପସ୍ଥାପନା ଯାହା ସହିତ ପାରୋଶୀମାନଙ୍କ ତାଙ୍କୁ କ୍ରମାଗତ ଭାବରେ ଅନୁସରଣ କରୁଥିଲେ, ତାଙ୍କର ପରିଶ୍ରମକୁ ଅଧିକ କଠୋର ଏବଂ ହଇରାଣ କଲା ଏବଂ ଦିନର ଶେଷରେ ତାଙ୍କୁ ଏତେ କ୍ଲାନ୍ତ ଲାଗିଲା ଯେ ସେ ଦ୍ରବ୍ୟର କିଛି ଏକାକୀ ସ୍ଥାନରେ ଅବସର ନେବାକୁ ସ୍ଥିର କଲେ। ବନ୍ଧୁ, ଜେନସାର ପୂର୍ବ ଉପକୂଳ ବାସହୀନ ନଥିଲା, କାରଣ ଦ୍ରବ୍ୟକୂଳରେ ଏଠାରେ ଏବଂ ସେଠାରେ ସହର ଥିଲା। ତଥାପି ତାହା ଏକ ଜନସର ଅଞ୍ଚଳ ଥିଲା। ବେଲେ ବେଲେ ପଶ୍ଚିମ ପାର୍ଶ୍ୱ ଠାରେ ତୁଳନା ଏଥିରେ ଯୁହୁଦୀମାନଙ୍କ ଅପେକ୍ଷା ଅଧିକ ଜାତିସଂଘ ରହିଥିଲା ଏବଂ ଗାଲିଲି ସହିତ କମ୍ ଯୋଗାଯୋଗ ଥିଲା। ଏହିପରି ଭାବରେ ସେ ଯୀଶୁଙ୍କୁ ଖୋଜୁଥିବା ନିରପେକ୍ଷତା ପ୍ରଦାନ କଲେ ଏବଂ ସେ ବର୍ତ୍ତମାନ ଶିଷ୍ୟମାନଙ୍କୁ ତାଙ୍କ ସହିତ ଯିବାକୁ ଆଦେଶ ଦେଇଥିଲେ। ବନ୍ଧୁ, ସେ ଲୋକମାନଙ୍କୁ ଘଉଡ଼ାଇବା ପରେ ସେମାନେ ତାହାଙ୍କୁ ଡଙ୍ଗାରେ ନେଇଗଲେ ଏବଂ ଶୀଘ୍ର ଯାତ୍ରା କଲେ। କିନ୍ତୁ ସେମାନେ ଏକୁଟିଆ ଯିବା ଉଚିତ ନୁହେଁ। ପୁଲ ନିକଟରେ ଅନ୍ୟ ଏକ ମତ୍ସ୍ୟଜୀବୀ ଡଙ୍ଗା ପଡ଼ିଥିଲା ଏବଂ ସେମାନେ ଶୀଘ୍ର ଯୀଶୁଙ୍କ ଅନୁସରଣ କରୁଥିବା ଲୋକମାନଙ୍କ ସହିତ ଭିଡ଼ ଜମାଇଲେ। ତଥାପି ତାଙ୍କୁ ଦେଖିବା ଓ ଶୁଣିବାକୁ ଆଗ୍ରହୀ ଥିଲେ। ଦାନକର୍ତ୍ତା ଶେଷରେ ଜନତାଙ୍କ ଚାପରୁ ମୁକ୍ତି ପାଇଲେ ଏବଂ କ୍ଲାନ୍ତତା ଏବଂ ଭୋକରେ ପରାଜିତ ହୋଇ ସେ ଡଙ୍ଗାର ପଛପଟେ ଶୋଇପଡ଼ିଥିଲେ ଏବଂ ଶୀଘ୍ର ଶୋଇପଡ଼ିଲେ। ସନ୍ଧ୍ୟା ଶାନ୍ତ ଓ ମନୋରମ ଥିଲା ଏବଂ ଦ୍ରବ୍ୟ ଉପରେ ଶାନ୍ତ ରହିଲା। କିନ୍ତୁ ହଠାତ୍ ଅନ୍ଧକାର ଆକାଶକୁ ଆଚ୍ଛାଦନ କଲା। ପବନ ପୂର୍ବକୂଳରେ ଥିବା ପାର୍ବତ୍ୟ ଫାଟରୁ ପ୍ରବାହିତ ହେଲା ଏବଂ ହ୍ରଦ ଉପରେ ପ୍ରବଳ ଝଡ଼ ପ୍ରବାହିତ ହେଲା। ସୂର୍ଯ୍ୟ ହସ୍ତ ହୋଇଗଲେ ଏବଂ ରାତିର କଲା ଘୂର୍ଣ୍ଣ ବୟଲ ସମୁଦ୍ର ଉପରେ ବସିଲା। ପ୍ରବଳ ପବନ ଦ୍ୱାରା ଢେଉଗୁଡ଼ିକ କ୍ରୋଧରେ ପ୍ରଜ୍ୱଳିତ ହୋଇ ଶିଷ୍ୟମାନଙ୍କ ଡଙ୍ଗା ଉପରେ ପ୍ରବଳ ମାତ୍ରାରେ ଭାସିଗଲା ଏବଂ ଏହାକୁ ବୁଡ଼ାଇବାକୁ ଧମକ ଦେଲା। ସେହି କଠିନ ମତ୍ସ୍ୟଜୀବନମାନେ ହ୍ରଦ ଉପରେ ଜୀବନ ଅତିବାହିତ କରିଥିଲେ ଏବଂ ଅନେକ ଝଡ଼ରେ ସେମାନଙ୍କ ଶିଳ୍ପକୁ ସୁରକ୍ଷିତ ଭାବରେ ମାର୍ଗଦର୍ଶନ କରୁଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କର ଶକ୍ତି ଏବଂ ଦକ୍ଷତା କିଛି ଲାଭ କଲା ନାହିଁ। ସେମାନେ ଝଡ଼ ତୋଫାନରେ ଅସହାୟ ହୋଇପଡ଼ିଥିଲେ ଏବଂ ସେମାନଙ୍କର ଡଙ୍ଗା ଭରିବା ଦେଖି ଆଶା ସେମାନଙ୍କୁ ବିଫଳ କଲା। ବନ୍ଧୁ, ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନେ ଭୁଲି ଯାଇଥିଲେ ଯେ ଯୀଶୁ ବିମାନରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ପରିଶ୍ରମ ବୃଥା ଏବଂ କେବଳ ସେମାନଙ୍କ ସମ୍ମୁଖରେ ମୃତ୍ୟୁ ଦେଖିପାରୁଥିଲେ। ସେମାନେ ମନେ ପକାଇଲେ ଯେ ସେମାନେ ଆଦେଶ ଦେଇ ସମୁଦ୍ର ପାର ହେବା ପାଇଁ ସ୍ଥିର କରିଥିଲେ। ଯୀଶୁଙ୍କ ଠାରେ ସେମାନଙ୍କର ଏକମାତ୍ର ଭରସା ଥିଲା। ସେମାନଙ୍କର ଅସହାୟତା ଏବଂ ନିରାଶାର ସେମାନେ କାନ୍ଦିଲେ, ଗୁରୁ ଗୁରୁ, କିନ୍ତୁ ଘନ ଅନ୍ଧାରର ତାଙ୍କୁ ସେମାନଙ୍କ ଦୃଷ୍ଟିରୁ ଲୁଚାଇଲା। ପୂର୍ଣ୍ଣ ବୟାଳର ଗର୍ଜନରେ ସେମାନଙ୍କ ସ୍ୱର ଉଡ଼ିଗଲା ଏବଂ କୌଣସି ଉତ୍ତର ମିଳିଲା ନାହିଁ। ସନ୍ଦେହ ଏବଂ ଭୟ ସେମାନଙ୍କୁ ଆକ୍ରମଣ କରିଥିଲା। ଯୀଶୁ ସେମାନଙ୍କୁ ପରିତ୍ୟାଗ କରିଥିଲେ କି ନା? ଯିଏ ରୋଗ ଏବଂ ଭୂତ ଏବଂ ମୃତ୍ୟୁକୁ ପରାସ୍ତ କରିଥିଲା, ସେ ବର୍ତ୍ତମାନ ନିଜ ଶିଷ୍ୟମାନଙ୍କୁ ସାହାଯ୍ୟ କରିବାକୁ ଶକ୍ତିହୀନ କି ନା? ସେମାନଙ୍କ ଦୁଃଖ ସମୟରେ ସେମାନଙ୍କ ପ୍ରତି ଅବହେଳା କରିଥିଲେ କି? ଏହିପରି ଅନେକ ପ୍ରଶ୍ନ ଶିଷ୍ୟମାନଙ୍କ ମନରେ ଗତି କରୁଥିଲା। ପୁନର୍ବାର ସେମାନେ ଡାକନ୍ତି, କିନ୍ତୁ କ୍ରୋଧିତ ବିସ୍ଫୋରଣର ଚିତ୍କାର ବ୍ୟତୀତ ଅନ୍ୟ କୌଣସି ଉତ୍ତର ନାହିଁ। ପୂର୍ବରୁ ସେମାନଙ୍କ ଡଙ୍ଗା ବୁଡ଼ି ଯାଉଛି ଏକ କ୍ଷଣ ଏବଂ ବୋଧ ହୁଏ ସେମାନେ ଭୋକିଲା ଜଳ ଦ୍ୱାରା ଗ୍ରାସିତ ହେବେ। ହଠାତ୍ ବିଜୁଳିର ଆଲୋକ ଅନ୍ଧକାରକୁ ବିସ୍ତାର କଲା ଏବଂ ସେମାନେ ଯୀଶୁଙ୍କୁ ଶୋଇଥିବାର ଦେଖିଲେ। ଉତ୍ତେଜନା ଦ୍ୱାରା ବିଚଳିତ ହୋଇନଥିଲେ, ସେମାନେ ଆଚର୍ଯ୍ୟ ଏବଂ ହତାଶ ହୋଇ ଚିତ୍କାର କରନ୍ତି, ଗୁରୁ ତୁମେ କ'ଣ ଭାବୁନ ଯେ ଆମେ ବିନଷ୍ଟ ହୋଇଯାଉଛୁ? ସେମାନେ ବିପଦରେ ଥିବାବେଳେ ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ କିପରି ଶାନ୍ତିରେ ବିଶ୍ରାମ କରିପାରିବେ? ଏହିପରି ପ୍ରଶ୍ନ ସେମାନଙ୍କ ମନରେ ଗଢ଼ି ଯାଉଥିଲା। ସେମାନଙ୍କର କ୍ରନ୍ଧନ ଯୀଶୁଙ୍କୁ ଜାଗ୍ରତ କଲା। ଯେହେତୁ ବିଜୁଳିର ଆଲୋକ ତାଙ୍କୁ ପ୍ରକାଶ କରେ, ସେମାନେ ତାଙ୍କୁ ମୁଖରେ ସ୍ୱର୍ଗର ଶାନ୍ତି ଦେଖନ୍ତି। ସେମାନେ ତାଙ୍କ ନଜରରେ ଆତ୍ମା ଭୁଲି ଯାଇଥିବା କୋମଳ ପ୍ରେମ ପଢ଼ନ୍ତି ଏବଂ ସେମାନଙ୍କୁ ହୃଦୟ ତାଙ୍କ ଆଡ଼କୁ ଫେରି ଟାଣନ୍ତି। ପ୍ରଭୁ ଆମକୁ ରକ୍ଷା କର, ଆମେ ବିନଷ୍ଟ ହୋଇଯାଉଛୁ। କୌଣସି ଆତ୍ମା କଦାପି କାନ୍ଦିଲା ନାହିଁ। ଶେଷ ପ୍ରୟାସ କରିବା ପାଇଁ ଶିଷ୍ୟମାନେ ସେମାନଙ୍କୁ କଣ୍ଠକୁ ଧରି ଯୀଶୁ ଉଠିଲେ। ସେ ନିଜ ଶିଷ୍ୟମାନଙ୍କ ମଧ୍ୟରେ ଠିଆ ହେଲେ। ଯେତେବେଳେ ପ୍ରବଳ କ୍ରୋଧ ତରଙ୍ଗ ସେମାନଙ୍କ ଉପରେ ଭାଙ୍ଗିଗଲା ଏବଂ ବଜ୍ରପାତ ତାଙ୍କ ମୁଖକୁ ଆଲୋକିତ କଲା, ସେ ହାତ ଉଠାନ୍ତି। ଅନେକ ସମୟରେ ଦୟା କାର୍ଯ୍ୟରେ ନିୟୋଜିତ ହୋଇ କ୍ରୋଧିତ ସମୁଦ୍ରକୁ କୁହନ୍ତି, ଶାନ୍ତି ସ୍ଥିର ରୁହ। ଝଡ଼ ବନ୍ଧ ହୋଇଯାଏ, ବିଶ୍ରାମ ନେବା ପାଇଁ ବିଲ ଗୁଡ଼ିକ ବୁଡ଼ିଯାଏ, ମେଘ ଗଡ଼ିଯାଏ ଏବଂ ତାରାମାନେ ଉଜ୍ଜ୍ୱଳ ହୁଅନ୍ତି। ବନ୍ଧୁ, ଡଙ୍ଗା ଏକ ଶାନ୍ତ ସମୁଦ୍ର ଉପରେ ରହିବା, ତାପରେ ଯୀଶୁ ନିଜ ଶିଷ୍ୟମାନଙ୍କ ଆଡ଼କୁ ମୁହଁ କରି ଦୁଃଖରେ ପଚାରିଲେ, ତୁମେ କାହିଁକି ଭୟଭୀତ? ତୁମେ ଏପର୍ଯ୍ୟନ୍ତ ବିଶ୍ୱାସ କରିନାହଁ କି? ହଁ ବନ୍ଧୁ, ପବିତ୍ର ଶାସ୍ତ୍ର ବାଇବଲ ଆମେ ଅନେକ ଥର ପଢ଼ିଥାଉ, ତାହାଙ୍କ ପ୍ରତିଜ୍ଞା ଅନେକ ଥର ଆମେ ଆଲୋଚନା କରିଥାଉ, ତାହାଙ୍କ ପ୍ରତିଜ୍ଞା ଉପରେ ଆମେ ଅନେକ ଥର ଭରସା କରିଥାଉ। ଆଉ ବେଳେ ବେଳେ ଏହି ଶିଷ୍ୟମାନଙ୍କ ପରି ଅଳ୍ପ ବିଶ୍ୱାସ, ଭୟଭୀତ ଆଉ ଯୀଶୁଙ୍କୁ ଭୁଲି ଯାଇଥାଉ। ବନ୍ଧୁ, ଶିଷ୍ୟମାନଙ୍କ ଉପରେ ଏକ ହସ ପଡ଼ିଲା, ଏପରିକି ପିତ ତାଙ୍କ ହୃଦୟକୁ ଭରି ଦେଇଥିବା ଭୟକୁ ପ୍ରକାଶ କରିବାକୁ ଚେଷ୍ଟା କରୁନାହିଁ। ଯୀଶୁଙ୍କୁ ସାଙ୍ଗରେ ନେବାକୁ ଯାଉଥିବା ଡଙ୍ଗାଗୁଡ଼ିକ ଶିଷ୍ୟମାନଙ୍କ ସହିତ ସମାନ ବିପଦରେ ପଡ଼ିଥିଲେ। ଆତଙ୍କ ଏବଂ ନିରାଶ ସେମାନଙ୍କ ଅଧିବାସୀମାନଙ୍କୁ କାବୁ କରୁଥିଲା, କିନ୍ତୁ ଯୀଶୁଙ୍କ ଆଦେଶ ଉତ୍ତେଜନା ସ୍ଥଳରେ ଶାନ୍ତ ହୋଇଗଲା। ଝଡ଼ର କ୍ରୋଧ ଡଙ୍ଗାଗୁଡ଼ିକ ଅତି ନିକଟରେ କରିଦେଇଥିଲା ଏବଂ ବିମାନରେ ଥିବା ସମସ୍ତ ଚମତ୍କାର ଦେଖିଲେ ପରବର୍ତ୍ତୀ ଶାନ୍ତିରେ ଭୟ ଭୁଲିଗଲା। ଲୋକମାନେ ନିଜ ନିଜ ଭିତରେ ପାଟି କରି କହିଲେ, ଏହା କି ପ୍ରକାର ମନୁଷ୍ୟ, ଏପରିକି ପବନ ଓ ସମୁଦ୍ର ମଧ୍ୟ ତାହାଙ୍କୁ ମାନନ୍ତି। ହଁ ପ୍ରିୟ ସଦା, ଏପରି ମନୁଷ୍ୟ, ଏପରି ପବନ ଓ ସମୁଦ୍ର ମଧ୍ୟ ତାହାଙ୍କୁ ମାନନ୍ତି, ଆଉ ସେହିପରି ପରମେଶ୍ୱରକୁ ଆମେ ପୂଜା ଆରାଧନା କରୁଛୁ। ଯେତେବେଳେ ଦେଖିବା ପାଇଁ ଯୀଶୁ ଜାଗ୍ରତ ହେଲେ ସେ ସମ୍ପୂର୍ଣ୍ଣ ଶାନ୍ତିରେ ଥିଲେ। ବାକ୍ୟ କିମ୍ବା ଦୃଶ୍ୟରେ ଭୟର ଚିହ୍ନ ନଥିଲା, କାରଣ ତାଙ୍କ ହୃଦୟରେ କୌଣସି ଭୟ ନଥିଲା। କିନ୍ତୁ ସେ ସର୍ବଶକ୍ତିମାନ ଶକ୍ତିରେ ରହିଲେ ନାହିଁ, ପୃଥିବୀ ସମୁଦ୍ର ଏବଂ ଆକାଶର ଗୁରୁ ଭାବରେ ସେ ଚୁପ୍ କରେଇଲେ। ସେ ଯେଉଁ ଶକ୍ତି ରଖିଥିଲେ ଏବଂ ସେ କୁହନ୍ତି, ମୁଁ ମୋର ନିଜେ କିଛି କରିପାରିବି ନାହିଁ, ତାହା ପିତାଙ୍କ ଦ୍ୱାରା ମୁଁ କରେ। ଜହନ 5:30 ଯୀଶୁ କହନ୍ତି ସେ ପିତାଙ୍କ ଶକ୍ତି ଉପରେ ବିଶ୍ୱାସ କରୁଥିଲେ। ବିଶ୍ୱାସରେ ଈଶ୍ୱରଙ୍କ ପ୍ରେମ ଏବଂ ଯତ୍ନ ଉପରେ ବିଶ୍ୱାସ ହେଲା ଯେ ଯୀଶୁ ବିଶ୍ରାମ କଲେ ଏବଂ ସେହି ସରଳ ଶକ୍ତି ଝଡ଼କୁ ସ୍ଥିର କଲା। ବନ୍ଧୁ, ଯେହେତୁ ଯୀଶୁ ପିତାଙ୍କ ଯତ୍ନରେ ବିଶ୍ୱାସ ଦ୍ୱାରା ବିଶ୍ରାମ ନେଇଥିଲେ, ସେହିପରି ଆମ୍ଭେମାନେ ମଧ୍ୟ ଆମର ପ୍ରାଣକର୍ତ୍ତାଙ୍କ ଯତ୍ନରେ ବିଶ୍ରାମ ନେବା। ଯଦି ଶିଷ୍ୟମାନେ ତାଙ୍କ ଉପରେ ଭରସା କରିଥାନ୍ତେ, ତେବେ ସେମାନେ ଶାନ୍ତିରେ ରହିଥାନ୍ତେ। ବିପଦ ସମୟରେ ସେମାନଙ୍କ ଭୟ ସେମାନଙ୍କ ଅବିଶ୍ୱାସକୁ ପ୍ରକାଶ କଲା। ବନ୍ଧୁ, ବିପଦ ସମୟରେ କ'ଣ ଆମେ ସେହି ସଦାପ୍ରଭୁ ପରମେଶ୍ୱରକୁ ଭୁଲି ଯାଉଛୁ କି, ଯେ ଆମମାନଙ୍କୁ ପ୍ରତିଜ୍ଞା କରି କହିଅଛନ୍ତି, ମୁଁ ସଦା ସର୍ବଦା ତୁମଠାରେ ରହିବି, ସେମାନଙ୍କୁ ମୁଁ ସୁରକ୍ଷାରେ ରଖିବି, ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂର କରିବି, ଶତ୍ରୁ ସୈତାନ ହସ୍ତରୁ ତୁମମାନଙ୍କୁ ମୁଁ ସୁରକ୍ଷାରେ ରଖିବି। ଏହିପରି ସୌନ୍ଦର୍ଯ୍ୟ ପ୍ରତିଜ୍ଞାକୁ କ'ଣ ତୁମେ ଆମେ ଭୁଲି ଯାଇଛୁ କି? ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିଶ୍ୱାସ କରିବା, ଯେପରି ଆମର ବିଶ୍ୱାସ ଦୃଢ଼ ଗଭୀର ଏବଂ ସେହି ବିଶ୍ୱାସରେ ଆମେ ଆଗକୁ ଯାଇପାରିବା। ତାହେଲେ ଚାଲନ୍ତୁ ସେହି ମଧୁର ନାମରେ ନିଜକୁ ସମର୍ପଣ କରି ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ କଥା ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର। ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷଣ ହେଉଛି, ଶୁଣି ଗ୍ରହଣ କର। ଆମେ
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু। ধন্যবাদ।